ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ପିଏମ୍ ବିଶ୍ୱକର୍ମା ଯୋଜନାର ବର୍ଷେ ପୂର୍ବାର ଅବସରରେ ମହାରାଷ୍ଟ୍ର ନ ହୋଇଥିବାର କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ହିତାଧିକାରୀମାନଙ୍କୁ ଦେଲେ ଦକ୍ଷତା ପ୍ରମାଣପତ୍ର। ଏଏସ୍ଆଇ ତରଫୁ ଆଇବାକାଲୁ ତିନି ଦିନ ତକ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବା ବୈଷୟିକ ସର୍ଭେ। ଦିନର 2 ବଜେନୁ ସଞ୍ଜବେଲର 6 ବଜେ ତକ ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। ରାଜ୍ୟ ସରକାରଙ୍କର 100 ଦିନ ପୂରା ହେବାର ଅବସରରେ ଭିନ୍ ଭିନ୍ ଜାଗାନ ହେଉଛେ ଜିଲ୍ଲାସ୍ତରୀୟ ବିକାଶ ମେଳା। ଆଉର୍ ଦେଶନୁ ଆଇବା 2-3 ଦିନ ଭିତରେ ମୌସୁମୀ ଫିରବାର ପ୍ରକ୍ରିୟା ହେବା ମୂଲ। ଏଥର ପୂରା ଖବର। ପିଏମ୍ ବିଶ୍ୱକର୍ମା ଯୋଜନାର ହିତାଧିକାରୀମାନଙ୍କ ଲାଗି ସରକାର ନେଇଥିବାର ପଦକ୍ଷେପ ସେମାନଙ୍କର କୁଶଳୀ କାରିଗରୀକେ ସଂରକ୍ଷିତ ରଖବାର ସହିତ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରଟି ବହୁତଟେ ସାହାଯ୍ୟ ହୋଇପାରିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପିଏମ୍ ବିଶ୍ୱକର୍ମା ଯୋଜନାର ବଛରେ ପୂର୍ବାର ଅବସରରେ ଆଜି ମହାରାଷ୍ଟ୍ରର ବର୍ଦ୍ଧାନ ଆଭାସୀ ଜରିଏ ଲକ୍ଷେ ହିତାଧିକାରୀଙ୍କୁ ପ୍ରମାଣପତ୍ର ଦେବାର ସହିତ ଲକ୍ଷେ ପିଏମ୍ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଆର୍ 75,000 ହିତାଧିକାରୀଙ୍କୁ ଋଣ ଲାଗି ମଞ୍ଜୁରୀ ଦେଇଛନ୍। ବିଶ୍ୱକର୍ମା ଯୋଜନାଟି 18 ବର୍ଗନ ହିତାଧିକାରୀମାନଙ୍କର ଦକ୍ଷତା ବଢ଼ାବାର ଲାଗି 15,000 ଟଙ୍କା ଲେଖା ସରକାର ଦେସନ୍। ଅଣପଞ୍ଜିକୃତ କ୍ଷେତ୍ରଟି କୁଶଳୀ କାରିଗରମାନଙ୍କର ଦକ୍ଷତା ବଢ଼ାବାର ସହିତ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଲାଗି ସରକାରୀ ପଦକ୍ଷେପ ନେଇଛନ୍। ପିଏମ୍ ବିଶ୍ୱକର୍ମା ଯୋଜନାଟି ମୂର୍ତ୍ତି କାରିଗର, କୁମ୍ଭାର, ଲୁହୁରା, ବଢ଼େଇ, ସୁନାରୀ ଆର୍ ରାଜମିସ୍ତ୍ରୀଙ୍କ ସହିତ 18 ବର୍ଗର କାରିଗର ଆର୍ ହସ୍ତଶିଳ୍ପୀ ଲାଭ ପାଉଛନ୍। ଏହି ଯୋଜନା ହେଉଛି ଗୁରୁ ଶିଷ୍ୟ ପରମ୍ପରା ଆର୍ ପାରମ୍ପରିକ କୌଳିକ ବୃତ୍ତି ତହକାବାର ଲାଗି ଯୋଜନା ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍,
ଆଜ ଦିନ ଇସଲିଏ ବି ଖାସ୍ ହେ କ୍ୟୁକି 1932 ମେ ଆଜ ହି କେ ଦିନ ମହାତ୍ମା ଗାନ୍ଧିଜୀ ନେ ଅସ୍ପୃଶ୍ୟତା କେ ଖିଲାଫ ଅଭିଯାନ ଶୁରୁ କିଆ ଥା। ଐସେ ମେ ବିଶ୍ୱକର୍ମା ଯୋଜନା କେ 1 ସାଲ ପୂର୍ଣ୍ଣ ହୋନେ କା ୟେ ଉତ୍ସବ, ବିନୋବାଜୀ କି ୟେ ସାଧନାସ୍ଥଳୀ, ମହାତ୍ମା ଗାନ୍ଧିଜୀ କି କର୍ମଭୂମି, ବର୍ଦ୍ଧା କି ୟେ ଧରତୀ, ୟେ ଉପଲବ୍ଧି ଔର ପ୍ରେରଣା କା ଐସା ସଙ୍ଗମ ହେ ଯୋ ବିକଶିତ ଭାରତ କେ ହମାରେ ସଂକଳ୍ପୋ କୋ ନୟି ଉର୍ଜା ଦେଗା।
କେନ୍ଦ୍ର ସରକାରଙ୍କର ପୂରା ଅନୁଦାନ ଥି 2023 ମସିହାନୁ ମୂଲ ହୋଇଥିବାର ଏହି ଯୋଜନା 2028 ମସିହା ତକ କାର୍ଯ୍ୟକାରୀ ହେବା। ଏଥିଲାଗି ସରକାର 13,000 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍। ପିଏମ୍ ବିଶ୍ୱକର୍ମା ଯୋଜନାଟି ଶିଳ୍ପୀ ଆଉ କାରିଗରମାନଙ୍କୁ 5% ରିହାତି ସୁଧ ହାର ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ୍ ଆର୍ ହିତାଧିକାରୀମାନଙ୍କୁ ପହିଲା କିସ୍ତିଟି 1,00,000 ଟଙ୍କା ଆଉ 2 ନମ୍ବର କିସ୍ତିଟି 2,00,000 ଟଙ୍କା ଲେଖେଁ ବନ୍ଧନମୁକ୍ତ ଋଣ ସାହାଯ୍ୟ ଦିଆଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ତରଫୁ ଆଇବାକାଲୁ ସୋମବାର ତକ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବା। ଦ୍ୱିପହରର 2 ବଜେନୁ ସଞ୍ଜର 6 ବଜେ ତକ ସର୍ଭେ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ତକ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଶେଷ କରବାରକେ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଚିଠି ଲେଖିକରି ଅନୁରୋଧ କରିଥିଲେ। ରାଜ୍ୟ ସରକାର ଅନୁମୋଦନ କରିଥିବାର ମାର୍ଗଦର୍ଶିକା ଏସ୍ଓପି ଅନୁସାରେ ଏହି ସର୍ଭେ କରାଯିବା। ସେଥିଲାଗି 3 ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ଆର୍ ସେବା ପୂଜାଥି ବାଧା ନାହିଁ କରିକରି ନିରୀକ୍ଷଣ ପ୍ରକ୍ରିୟା କରିବା ଲାଗି ଦରକାରୀ ସମୟ ଦେବାର ଲାଗି ବିଶେଷ ନୀତି ନିର୍ଘଣ୍ଟ ତିଆରି କରାଯାଇଛି। ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନର 1 ବଜେନୁ ନିରୀକ୍ଷଣ କାମ ଶେଷ ହେବାର ତକ ସନ୍ଧ୍ୟା 6 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଶ୍ରୀମନ୍ଦିର ଆଇବା ମଙ୍ଗଳବାରନୁ ଦଶହରାର 16 ପୂଜା ମୂଲ ହେବା। ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଥି ଓଡ଼ିଶାର 27 ଜିଲ୍ଲାର 232 ବ୍ଲକର 7,667 ଜନଜାତି ବହୁଳ ଗାଁର 10,85,661 ଜନଜାତି ପରିବାର ଲାଭ ପାଇବେ। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଏହି ଅଭିଯାନଟି 25 କାର୍ଯ୍ୟକ୍ରମ ସାମିଲ ହେବା ଆର୍ 17 ମନ୍ତ୍ରଣାଳୟ ଆର୍ ବିଭାଗ ତରଫୁ କାର୍ଯ୍ୟକାରୀ ହେବା। ଭିତ୍ତିଭୂମି ବିକାଶ, ସାମାଜିକ ଅର୍ଥନୈତିକ ସଶକ୍ତିକରଣ, ସମକର ଲାଗି ଉତ୍ତମ ଶିକ୍ଷା ଆଉ ସ୍ୱାସ୍ଥ୍ୟକର ଜୀବନ ସହିତ ସମ୍ମାନଜନକ ବାର୍ଦ୍ଧକ୍ୟକେ ତହକାବାରକେ ଏଥି ଲକ୍ଷ୍ୟ ରଖାଯାଇଛି। ସିଏମ୍ କିଷାନ ଯୋଜନାଟି ନୂଆ ହିତାଧିକାରୀମାନେ ସିଏମ୍ କିଷାନ ପୋର୍ଟାଲ cmkisan.odisha.gov.in थी एचएन भिल पंजीकरण करिपारिबे। पंजीकरण समिया आइबा नवंबर 8 तारीख तक रखा जाइछि। ई योजना जरिए चासी माने 2000 टंका लेखा दुईटा किस्ती थी बछर को 4000 टंकार आर्थिक सहाज पाइपारिबे बोली संसदीय व्यापार मंत्री डॉक्टर मुकेश महालिंग सूचना देइछन्। राज्यर जखमा रोग के आयत करबार लागि आइबा मास 15टा जिल्लान बीसीजी टीका दिआजिबा। पश्चिम ओडिशार सुंदरगढ़, झारसुगुड़ा, बलांगीर, बौद्ध सहित 15टा जिलार 6टा वर्गर लोकको ई टीका दिआजिबा। 60 बछर नु अधिका बयसर लोक, धूमपानकारी, जखमाथि चिकित्सित रोगी आउ तांकर परिवार लोकको ई टीका दिआजिबा। ई बछर जुलाई मास तक रायजे 35,000 रोगी चिन्हट हेइछन्, सेथिर लागि टीकाकरण कराजिबा। आपण माने खबर सुनुछन आकाशवाणी संबलपुर केन्द्रनु। राज्य सरकारकर 100 दिन पूर्वार अवसर सुवर्णपुर रॉयल पड़ियान जिला स्तरीय विकास मेला आज उद्घाटित होई जाइछे। तीन दिन तक ई मेला चलबा। स्वास्थ्य और परिवार कल्याण मंत्री मुकेश महालिंग मेला के उद्घाटन करी सरकारकर तरफ गला 100 दिन भितरे निया जाइथिबार पदक्षेप मानकर उपरे आलोचना करथिले। बलांगीर सांसद संगीता कुमारी सिंहदेव, विधायक रघुनाथ जगदला प्रमुख अतिथि भाव इथि जोग देकर 2036 मसीहा तक गोटे विकसित ओडिशा गठन लगी लोकमानकर सहयोग कामना करथिले। कलाहांडी प्रशासन तरफ गोटे तीन दिनिया जिला स्तरीय विकास मेला भवानीपाटनार मा माणिकेश्वरी विश्वविद्यालय खेलपड़ियान उद्घाटित हो जाइछि। कार्यक्रम थी दक्षता विकास और वैषयिक शिक्षा शिल्प राष्ट्रमंत्री संपद चंद्र स्वाई, कलाहांडी सांसद मालविका देवी, धर्मगढ़ विधायक सुधीर रंजन पाटजोशी, जिलापाल सचिन पावार, एसपी अभिलाष जी प्रमुख जोग देथिले। ई अवसर सुभद्रा योजनार 5 जन योग्य हिताधिकारी चेक दिजार सहित स्वच्छता बाबदे गोटे शपथपाठ कार्यक्रम करा। राज्य सरकार 100 दिन सफलता बाबदे शिल्प राष्ट्रमंत्री भाषण देवगढ़ जिला प्रधानपाट बड़ बगीचा थाने विकास मेला मूल हेछि। मेला के पंचायतीराज, पानीय जल आउ ग्राम्य उन्नयन मंत्री रविनारायण नायक उद्घाटन करिछन। ई मेला आइबा 22 तारीख तक चलबा। मेला न 30टा स्टॉल थी हस्तशिल्प कारीगर, छोट छोट उद्योगी आउ महिला गोष्ठी माने तैयार करथिबार सामग्री परिदर्शन करा जाइछि। जिलापाल कविंद्र कुमार साहू, अतिरिक्त जिलापाल रेबेका बिलुंग, जिला परिषद कार्यनिर्वाही अधिकारी धर्मानंद बेहरा कार्यक्रम थी जोग दैथिले। बौद्ध कचेरी पड़ियान आइबा कालनु 23 तारीख तक जिला स्तरीय विकास मेला हेबा बोली जिलापाल सुब्रत कुमार पंडा कहिछन। श्री पंडा गुटे सांबादिक सम्मेलन थी कहिछन जे राज्य सरकारकर गला 100 दिन भितरे करा जाइथिबार भिन भिन विकासमूलक काम बाबदे मेला थी प्रचार प्रसार करा जिबा। ओरमास आउ जिलार भिन भिन विभाग तरफ प्रदर्शनी थी 28टा स्टल, साधारण सभा आउ सांस्कृतिक कार्यक्रम जरिए सचेतनता कार्यक्रम हेबा। सांबादिक सम्मेलन थी अतिरिक्त जिलापाल अनिरुद्ध प्रधान, उपजिलापाल प्रभास चंद्र दंडसेना प्रमुख उपस्थित थिले। सेंता आइबाकाल संबलपुर मंदलिया पड़ियान जिला स्तरीय विकास मेला हेबा। बौद्ध जिला आईन सेवा प्राधिकरण तरफ पद्मनपुर ग्राम पंचायत चर्दा उच्च प्राथमिक विद्यालय न प्रवासी श्रमिक मानकर भिन भिन समस्या और सुविधा बाबदे गुटे आईन सचेतनता कार्यक्रम हो जाइछि। बौद्ध जिला आईन सेवा प्राधिकरण सचिव शाश्वती मिश्रंकर तत्वावधान थी हेतिबार कार्यक्रम थी प्रवासी श्रमिक मानकर भिन भिन समस्या आउ इतार समाधान सरकारकर तरफ मिलुथिबार श्रम कार्ड बाबदे आलोचना करा जाइथिला। सेंता देवगढ़ जिला आईन सेवा प्राधिकरण तरफ जिला शिक्षा और प्रशिक्षण प्रतिष्ठान गुटे आईन सचेतनता कार्यक्रम हो जाइछि। कार्यक्रम थी जिला आईन सेवा प्राधिकरण संपादिका अपूर्वा चौधरी मुख्य अतिथि भाव जोग देते। इथि एसिड पीड़िता मानकु न्याय देवार, क्षतिपूरण आउ पोक्सो आईन उपरे टिकिनिखि आलोचना करा जिबार सहित छात्र छात्री मानकु सचेतन करा जाइथिला। नुआपड़ा जिला बोडेन ब्लक पाताल गंगा सफाई कार्यक्रम हो जाइछि। आगर विधायक बोडेन स्वास्थ्य केन्द्र न फल बांटवार सहित स्वच्छता पक्ष पालन बाबदे लोकु सचेतन करबा लागि परामर्श देइथिले। पाणीपाग दक्षिण पश्चिम मौसुमी बायु देशु फिरबा बोली पाणीपाग विभाग तरफ कहुआई। देश उत्तर पश्चिम भाग नु पहला आयबा 2-3 दिन भितर मौसुमी फिरबार प्रक्रिया मूल हेबा बोली कहुआई। सियाड़े आयबा रविवार आड़े बंगोपसगर आउ मियामार उपकूल न गुटे लघुचाप क्षेत्र सृष्टि हेबार संभावना रही। इतार प्रभाव थी आयबा 23 तारीख नु राज्य वर्षा अटकाहीपारे बोली पाणीपाग विभाग तरफ कहुआई। ରାଇଜେ ଏହି ମୌସୁମୀ ଋତୁଟି ସ୍ୱାଭାବିକ ବର୍ଷାନୁ 8% କମ୍ ବର୍ଷା ହୋଇଥିବାର ପାଣିପାଗ ବିଭାଗ ତରଫ କୁହାଯାଇଛି। ଜୁନ୍ 1 ତାରିଖନୁ ଆଜ ତକ ରାଜ୍ୟ 1000 ମିଲିମିଟର ବର୍ଷା ହୋଇଛେ। ରାଜ୍ୟର 19 ଜିଲ୍ଲାନ ସ୍ୱାଭାବିକ ବର୍ଷା ହୋଇଥିବାର ବେଳେ 10 ଜିଲ୍ଲାନ କମ୍ ବର୍ଷା ହୋଇଛି। ଶେଷ ମୁଖିଆ ଖବର ଫେରଘାଏ ପିଏମ୍ ବିଶ୍ୱକର୍ମା ଯୋଜନାର ବର୍ଷେ ପୂର୍ବାର ଅବସରରେ ମହାରାଷ୍ଟ୍ର ନ ହୋଇଥିବା କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ହିତାଧିକାରୀମାନଙ୍କୁ ଦେଲେ ଦକ୍ଷତା ପ୍ରମାଣପତ୍ର। ଆଉର୍ ଦେଶନୁ ଆଇବା 2-3 ଦିନ ଭିତରେ ମୌସୁମୀ ଫିରବାର ପ୍ରକ୍ରିୟା ହେବା ମୂଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।